ଘର ସାମ୍ନାରେ ଝିଅଟି ରହୁଛି, ଅଧା ଖୋଲା ଝରକାରୁ କଣେଇ ଅନଉଛି। ମୋ ଘର ସାମ୍ନାରେ ଝିଅଟି ରହୁଛି, ଅଧା ଖୋଲା ଝରକାରୁ କଣେଇ ଅନଉଛି। ମୋତେ ସିଏ ଦେଖିଦେ ଫିକି ନା ହସୁଛି, ନିଜେ ହସି ମୋତେ ପୁଣି ହସେଇ ଦଉଛି। ତାର ମେଘୁଆ ମେଘୁଆ କେଶ ମୋତେ କରିଦିଏ ବେହୋସ, ଦିନ ରାତି ତା କଥା ମନେ ପଡ଼ୁଛି। ମୋ ଘର ସାମ୍ନାରେ ଝିଅଟିଏ ରହୁଛି, ଅଧା ଖୋଲା ଝରକାରୁ କଣେଇ ଅନଉଛି। ମୋତେ ସିଏ ଦେଖିଦେ ଫିକି ନା ହସୁଛି, ନିଜେ ହସି ମୋତେ ପୁଣି ହସେଇ ଦଉଛି। ଝରକା ସେ ଖୋଲି ଦେଲେ ହୁଏ ମୋର ସକାଳ, ଝରକା ସେ ନ ଖୋଲିଲେ ମନ ହୁଏ ବିକଳ। କେଉଁ ରାଜକୁମାରୀ ସେ କେଉଁଠୁ ଆସିଛି, ମୋ ହୃଦୟରେ ଜାଗା ନେଇ ସେ ବସିଛି। ତା ମଧୁର ମଧୁର ହସ ମୋତେ କରିଦିଏ ବେହୋସ, ସବୁବେଳେ ତା ମୁହଁ ଦେଖାଯାଉଛି। ମୋ ଘର ସାମ୍ନାରେ ଝିଅଟିଏ ରହୁଛି, ଅଧା ଖୋଲା ଝରକାରୁ କଣେଇ ଅନଉଛି। ମୋତେ ସିଏ ଦେଖିଦେ ଫିକି ନା ହସୁଛି, ନିଜେ ହସି ମୋତେ ପୁଣି ହସେଇ ଦଉଛି। ତାକୁ ଯତ୍ନରେ ଗଢ଼ିଛି, ଥରେ ଦେଖିଦେଲେ ମନ ଆଉ ନ ଫେରୁଛି। କେମିତି କହିବି ତାକୁ ମୁଁ ଭଲ ପାଉଛି, ମନ କଥା କହିବାକୁ ସୁଯୋଗଟେ ଖୋଜୁଛି। ମୁଁ ଜାଣେ ନା ସେ ରାଜି ହେବ, ମୋ ହାତ ଧରି ଚାଲୁଥିବ, ସେଇଦିନ ଆସିବାକୁ ବାଟ ଚାହିଁଛି। ମୋ ଘର ସାମ୍ନାରେ ଝିଅଟିଏ ରହୁଛି, ଅଧା ଖୋଲା ଝରକାରୁ କଣେଇ ଅନଉଛି। ମୋତେ ସିଏ ଦେଖିଦେ ଫିକି ନା ହସୁଛି, ନିଜେ ହସି ମୋତେ ପୁଣି ହସେଇ ଦଉଛି। ମୋ ଘର ସାମ୍ନାରେ ଝିଅଟିଏ ରହୁଛି, ଅଧା ଖୋଲା ଝରକାରୁ କଣେଇ ଅନଉଛି।